ଓମ ଶାନ୍ତି, ଓମ ଶାନ୍ତି। ଆଜି 26 ଜୁଲାଇ 2026। ଆଜିର ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି ତାରିଖ 2 ଫେବୃଆରୀ 2011। ମୂଲ୍ୟର ହେଡିଂ, ନିଜର ଭାଗ୍ୟକୁ ଏବଂ ପ୍ରାପ୍ତିଗୁଡ଼ିକୁ ସ୍ମୃତିରେ ରଖି ସର୍ବଦା ହର୍ଷିତ ବା ସନ୍ତୁଷ୍ଟ ରୁହ। ଦୃଷ୍ଟି, ବୃତ୍ତି ଏବଂ ପ୍ରବୃତ୍ତି ଦ୍ୱାରା ସନ୍ତୁଷ୍ଟତାର ଅନୁଭବ କରାଅ। ନିଜର ଭାଗ୍ୟକୁ ଏବଂ ପ୍ରାପ୍ତିଗୁଡ଼ିକୁ ସ୍ମୃତିରେ ରଖି ସର୍ବଦା ହର୍ଷିତ ବା ସନ୍ତୁଷ୍ଟ ରୁହ। ଦୃଷ୍ଟି, ବୃତ୍ତି ଏବଂ ପ୍ରବୃତ୍ତି ଦ୍ୱାରା ସନ୍ତୁଷ୍ଟତାର ଅନୁଭବ କରାଅ। ଆଜି ବାପ ଦାଦା ସବୁ ପିଲାଙ୍କୁ ଦେଖି ଖୁସି ହେଉଛନ୍ତି। ପ୍ରତ୍ୟେକ ସନ୍ତାନ ପରମାତ୍ମା ସ୍ନେହ ଦ୍ୱାରା ଆସି ପହଞ୍ଚି ଯାଇଛନ୍ତି। ତେଣୁ ଆଜି ବାପଦାଦା ସବୁ ପିଲାଙ୍କର ମସ୍ତକରେ ଭାଗ୍ୟର ରେଖାଗୁଡ଼ିକୁ ଦେଖୁଛନ୍ତି। ଏଭଳି ଭାଗ୍ୟ ଏବଂ ଏତେ ବଡ଼ ଭାଗ୍ୟ ସାରା କଳ୍ପ ଭିତରେ ଆଉ କାହାକୁ ବି ମିଳୁନାହିଁ, କାହିଁକି ନା ତୁମମାନଙ୍କୁ ଭାଗ୍ୟ ଦେଲାବାଲା ସ୍ୱୟଂ ଭାଗ୍ୟଦାତା ଅଟନ୍ତି। ସମସ୍ତଙ୍କର ମସ୍ତକରେ ପ୍ରଥମେ ତ ଚମକୁଥିବା ତାରକାର ଭାଗ୍ୟ ଚମକୁଛି, ମୁଖରେ ମଧୁର ବାଣୀର ରେଖା ଚମକୁଛି, ଓଠରେ ମଧୁର ସ୍ମିତ ହାସ୍ୟର ରେଖା ଚମକୁଛି, ଦିଲ ଭିତରେ ଦିଲାରାମ ବାବାଙ୍କ ସ୍ମୃତିରେ ଲଭଲିନ ହେବାର ରେଖା ଚମକୁଛି, ହାତ ଦୁଇଟିରେ ସର୍ବସମ୍ପତ୍ତିର ଶ୍ରେଷ୍ଠତାର ରେଖା ଚମକୁଛି, ପାଦରେ ପ୍ରତି କଦମରେ ପଦ୍ମର ରେଖା ଚମକୁଛି। ଏବେ ବିଚାର କର, ଏଭଳି ଭାଗ୍ୟ ଅନ୍ୟ କାହାର ଅଛି କି? ସେଥିପାଇଁ ତୁମମାନଙ୍କର ସ୍ମାରକୀ ଚିତ୍ରଗୁଡ଼ିକର ମଧ୍ୟ ଭାଗ୍ୟର ବର୍ଣ୍ଣନା ହେବାରେ ଲାଗିଛି ଏବଂ ଏହି ଭାଗ୍ୟ ସ୍ୱୟଂ ଭାଗ୍ୟ ବିଧାତା ବାବା ନିଜର ପ୍ରତ୍ୟେକ ସନ୍ତାନ ପାଇଁ ତିଆରି କରିଛନ୍ତି। ବାପଦାଦା ପ୍ରତ୍ୟେକ ସନ୍ତାନର ଭାଗ୍ୟକୁ ଦେଖି ସମସ୍ତଙ୍କୁ ଅଭିନନ୍ଦନ ଦେଉଛନ୍ତି, ବାହା ପିଲାମାନେ ବାହା। ଏବଂ ଏହି ଭାଗ୍ୟ କେବଳ ଏହି ସଙ୍ଗମ ଯୁଗରେ ହିଁ ମିଳିଥାଏ ଏବଂ ସାଥିରେ ଚାଲିଥାଏ। ସଙ୍ଗମ ଯୁଗର ସୁଖ ସବୁ ଯୁଗଠାରୁ ଶ୍ରେଷ୍ଠ ଅଟେ। ସତ୍ୟଯୁଗର ଭାଗ୍ୟ ମଧ୍ୟ ସଙ୍ଗମ ଯୁଗର ପୁରୁଷାର୍ଥର ପ୍ରାରବ୍ଧ ଅଟେ। ସେଥିପାଇଁ ସଙ୍ଗମ ଯୁଗର ପ୍ରାପ୍ତି ସତ୍ୟଯୁଗର ପ୍ରାରବ୍ଧଠାରୁ ମଧ୍ୟ ଅଧିକ। ତେଣୁ ନିଜର ଭାଗ୍ୟ ଭିତରେ ହଜିଯାଅ। ଯାହା ବି ହେଉଥାଉ, ଯଦି ନିଜର ଭାଗ୍ୟକୁ ସ୍ମୃତିରେ ଆଣିବ ତେବେ ମନ ଭିତରୁ କ'ଣ ବାହାରିବ? ବାହା ମୋର ଭାଗ୍ୟ ବାହା, କାହିଁକି ସ୍ୱୟଂ ଭାଗ୍ୟଦାତା ତୁମର ପିତା ଅଟନ୍ତି। ତେଣୁ ଭାଗ୍ୟଦାତାଙ୍କ ଦ୍ୱାରା ତୁମ ସମସ୍ତଙ୍କୁ ନିଜର ଭାଗ୍ୟ ମିଳିଛି। ମନ ଭିତରୁ ବାହାରିବ ବାହା ମୋର ଭାଗ୍ୟ ବାହା, କାହିଁକି ନା ସ୍ୱୟଂ ଭାଗ୍ୟଦାତା ତୁମର ପିତା ଅଟନ୍ତି। ତେଣୁ ଭାଗ୍ୟଦାତାଙ୍କ ଦ୍ୱାରା ତୁମ ସମସ୍ତଙ୍କୁ ନିଜର ଭାଗ୍ୟ ମିଳିଛି। ଜାଣିଛ ତ ଆମେ କେତେ ଭାଗ୍ୟବାନ, ନା କେବେ କେବେ ଭୁଲି ଯାଉଛ କି? ସର୍ବଦା ନିଶା ରହୁଛି ତ। ଦୁନିଆର ଲୋକମାନେ ତୁମକୁ ଦେଖି ପଚାରୁଛନ୍ତି ତୁମକୁ କ'ଣ ମିଳିଛି, ଏବଂ ତୁମେମାନେ ଉତ୍ତର କ'ଣ ଦେଉଛ? ଯାହା ପାଇବାର ଥିଲା ତାହା ପାଇଗଲୁ। ପାଇଯାଇଛ ତ? ହାତ ଉଠାଅ। ପାଇଯାଇଛ ନା? ଆଚ୍ଛା, କ'ଣ ପାଇଯାଇଛ ତ? ଗର୍ବର ସହିତ କହୁଛ, କୌଣସି ଅପ୍ରାପ୍ତ ବସ୍ତୁ ହିଁ ନାହିଁ। ଏହି ନିଶା ରହୁଛି ନା, ଏବଂ ମିଳିଛି ମଧ୍ୟ କିପରି? କେବଳ ବାବାଙ୍କୁ ଜାଣିଗଲ, ମାନିଗଲ ଏବଂ ନିଜର କରିନେଲ, ତେଣୁ ଭାଗ୍ୟ ମିଳିଗଲା। ଏହି ଭାଗ୍ୟକୁ ଯେତେ ଯେତେ ସ୍ମୃତିରେ ଆଣୁଥିବ ସେତେବେଳେ ହର୍ଷିତ ହେଉଥିବ। ଭାଗ୍ୟବାନ ଆତ୍ମାର ଚେହେରା ସର୍ବଦା ହର୍ଷିତ ରହିଥାଏ। ରହିବ ନୁହେଁ, ରହୁଛି। ସେମାନଙ୍କର ଦୃଷ୍ଟି, ତାଙ୍କର ବୃତ୍ତି ଏବଂ ଘର ଗୃହସ୍ଥରେ ସର୍ବଦା ସନ୍ତୁଷ୍ଟ ଆତ୍ମା ହୋଇ ନିଜେ ମଧ୍ୟ ସର୍ବଦା ସନ୍ତୁଷ୍ଟ ରହୁଥିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରୁଥିବେ। ତେବେ ତୁମ ସମସ୍ତଙ୍କୁ ସନ୍ତୁଷ୍ଟତାର ନିଶା ରହୁଛି ତ, କାହିଁକିନା ସନ୍ତୁଷ୍ଟତାର ଆଧାର ହେଲା ସର୍ବପ୍ରାପ୍ତି। ଅପ୍ରାପ୍ତି ଅସନ୍ତୁଷ୍ଟତାର ଆଧାର ଅଟେ। ତେବେ ତୁମେମାନେ କ'ଣ ଅନୁଭବ କରୁଛ? କୌଣସି ବସ୍ତୁ ଅପ୍ରାପ୍ତ ଅଛି ନା ସର୍ବପ୍ରାପ୍ତି ମିଳିଛି? ପ୍ରାପ୍ତିର ନିଶା ଅଛି ତ? ଅଛି ତ? ସର୍ବଦା ରହୁଛି ନା କେବେ କେବେ ରହୁଛି? ଏମିତି ତ ସମସ୍ତେ କହୁଛ, ଯାହା ପାଇବାର ଥିଲା ତାହା ପାଇଯାଇଛୁ। ତେଣୁ ଯେଉଁଠି ସର୍ବପ୍ରାପ୍ତି ରହିଛି ସେଠାରେ ଅସନ୍ତୁଷ୍ଟତାର ଚିହ୍ନ ବର୍ଣ୍ଣ ନଥିବ। ତେଣୁ ବାପଦାଦା, ଆଜି ଦେଶ ବିଦେଶ କେତେ ଦେଶରୁ ପିଲାମାନେ ଆସି ଏକାଠି ହୋଇଛନ୍ତି, କିନ୍ତୁ ସବୁଠାରୁ ଦୂରରୁ ଆସିବାବାଲା କିଏ? କ'ଣ ଆମେରିକାବାଲା ଦୂରରୁ ଆସିଛନ୍ତି? ଆମେରିକାବାଲା ଦୂରରୁ ଆସିଛନ୍ତି ନା, କିନ୍ତୁ ବାବା କେଉଁଠୁ ଆସିଛନ୍ତି? ଆମେରିକା ତ ଏଇ ଦୁନିଆ ଭିତରେ ଅଟେ, କିନ୍ତୁ ବାପଦାଦା କେଉଁଠୁ ଆସିଛନ୍ତି? ପରମ ଧାମରୁ ବ୍ରହ୍ମା ବାବା ମଧ୍ୟ ସୂକ୍ଷ୍ମ ବତନରୁ ଆସିଛନ୍ତି। ତେବେ କିଏ ଦୂରରୁ ଆସିଲେ? ସବୁଠାରୁ ଦୂର କିଏ? ଏହା ହେଉଛି ପିତା ଏବଂ ସନ୍ତାନମାନଙ୍କର ସ୍ନେହ ଭରା ସୁନ୍ଦର ଦୃଶ୍ୟ। ତୁମେମାନେ କହିଲ ମେରା ବାବା, ଏବଂ ବାବା କହିଲେ ମେରା ବଚ୍ଚା। କେବଳ ଜଣଙ୍କୁ ଜାଣିବା ଦ୍ୱାରା ଏତେ ସମ୍ପତ୍ତି ମିଳିଗଲା, ଦୁନିଆର ଲୋକମାନେ ସୁଖ ପାଇବା ପାଇଁ, ଶାନ୍ତି ପାଇବା ପାଇଁ କେତେ ଖୋଜୁଛନ୍ତି, ଶାନ୍ତି କେଉଁଠି ମିଳିବ, ସୁଖ କେଉଁଠି ମିଳିବ, କିନ୍ତୁ ତୁମମାନଙ୍କର ଜୀବନ ହିଁ ସୁଖ ଶାନ୍ତି ସମ୍ପନ୍ନ ହୋଇଯାଇଛି। ବାପଦାଦାଙ୍କୁ ପଚାରୁଛ ନା, ବାପଦାଦା କ'ଣ ଚାହିଁଛନ୍ତି? ବାପଦାଦା ପ୍ରତ୍ୟେକ ସନ୍ତାନଠାରୁ ଏଇ କଥା ଚାହୁଁଛନ୍ତି ଯେ ମୋର ପ୍ରତ୍ୟେକ ସନ୍ତାନ ସର୍ବଦା ସ୍ୱରାଜ୍ୟ ଅଧିକାରୀ ହୋଇ ରହୁ, କେବେ କେବେ ନୁହେଁ, କାହିଁକିନା ଏବେକାର ସ୍ୱରାଜ୍ୟ ଅଧିକାରର ବରଦାନ ବାବା ତୁମମାନଙ୍କୁ ଏହି ସଙ୍ଗମ ଯୁଗ ପାଇଁ ହିଁ ପୂର୍ଣ୍ଣ ମାତ୍ରାରେ ଦେଇଛନ୍ତି। ଅଳ୍ପ ନୁହେଁ, କେବେ କେବେ ପାଇଁ ନୁହେଁ, ସଦାକାଳ ପାଇଁ। ତେବେ ଚିନ୍ତା କର, ସଦାକାଳର ସ୍ୱରାଜ୍ୟ ଅଧିକାରୀ ହୋଇ ରହୁଛ ତ, କାହିଁକିନା ବାପ ଦାଦା ଶୁଣାଇଛନ୍ତି ଯେ ଏହି ସମସ୍ତ କର୍ମେନ୍ଦ୍ରିୟ ଗୁଡ଼ିକର ଏବଂ ମନବୁଦ୍ଧି ସଂସ୍କାରର ମଧ୍ୟ ତୁମେ ମାଲିକ ଅଟ। ଏହି ସମସ୍ତଙ୍କ ପାଇଁ ମଧ୍ୟ ମୋର ଶବ୍ଦ କହୁଛ, ମୁଁ କହୁନାହୁଁ। ତେବେ ମନ ବୁଦ୍ଧି ସଂସ୍କାର ଯଦି ମୋର ହେଲା, ତେବେ ମୋର ଉପରେ ସର୍ବଦା ଅଧିକାର ରହିଥାଏ। ସେହିଭଳି ମନବୁଦ୍ଧି ସଂସ୍କାର ଉପରେ ମଧ୍ୟ ପୂର୍ଣ୍ଣ ଅଧିକାର ରହିବା ଦରକାର। ଏହାକୁ କୁହାଯାଏ ସ୍ୱରାଜ୍ୟ ଅଧିକାରୀ। ତୁମେ ଯାହା ଆଦେଶ ଦେବ ସେହି ଅନୁସାରେ ସେମାନେ କାର୍ଯ୍ୟ କରିବା ପାଇଁ ନିମିତ୍ତ ଅଟନ୍ତି, କିନ୍ତୁ ଏଥିପାଇଁ ଚାଲିବା ବୁଲିବା ସମୟରେ, କାର୍ଯ୍ୟ କରିବା ସମୟରେ ମାଲିକ ପଣିଆର ନିଶା ରହିବା ଦରକାର। ନିଶ୍ଚୟ ଏବଂ ନିଶା ଉଭୟ ରହିବା ଦରକାର। ଏବେ ତ ଆତ୍ମାମାନଙ୍କୁ ସଂକଳ୍ପ ଦ୍ୱାରା ମଧ୍ୟ ସେବା ଦେବାର ସମୟ। ସମସ୍ତେ ଚିତ୍କାର କରୁଛନ୍ତି, ହେ ପୂର୍ବଜମାନେ, ଆମକୁ ଟିକିଏ ସୁଖ ଶାନ୍ତିର କିରଣ ଦେଇଦିଅ। ତେଣୁ ହେ ପୂର୍ବଜମାନେ, ଦୁଃଖୀ ଆତ୍ମାମାନଙ୍କର ଡାକରା ଶୁଭୁଛି ତ। ବାପଦାଦା ମଧ୍ୟ ସଂକେତ ଦେଇସାରିଛନ୍ତି ଯେ କୌଣସି ପ୍ରାକୃତିକ ଦୁର୍ବିପାକ ଅଚାନକ ଆସିବ, ଏଥିପାଇଁ ଗୋଟିଏ ସେକେଣ୍ଡ ଭିତରେ ଫୁଲ୍ଷ୍ଟପ୍ ଲଗାଅ, ତାର ଅଭ୍ୟାସ ମଧ୍ୟ କରୁଛ, କାହିଁକିନା ସେହି ସମୟରେ ପୁରୁଷାର୍ଥ କରିବା ପାଇଁ ସମୟ ନଥିବ। ଯେ ଟିକିଏ ଅଭ୍ୟାସ କରିନିଏ, ତେଣୁ ତୁମେ ଫୁଲ୍ଷ୍ଟପ୍ ଲଗାଉଥିବ, କିନ୍ତୁ ଲାଗୁଥିବ ଆଶ୍ଚର୍ଯ୍ୟର ମାତ୍ରା। ସେଥିପାଇଁ ପୁରୁଷାର୍ଥ କରିବାର ସମୟ ଏବେ ମିଳିଛି, ସେତେବେଳେ ତ ବାସ୍ତବିକ ରୂପରେ କରିବାକୁ ପଡ଼ିବ। ତେଣୁ ଏବେଠାରୁ ଏହି ଅଭ୍ୟାସ ମଧ୍ୟ କରୁଛ, ବାପଦାଦା ଫଳାଫଳ ମଧ୍ୟ ଦେଖୁଛନ୍ତି, ପିଲାମାନଙ୍କର ଏଥିପ୍ରତି ଧ୍ୟାନ ମଧ୍ୟ ଅଛି, କରୁଛନ୍ତି ମଧ୍ୟ, କିନ୍ତୁ ଧ୍ୟାନ ଦେବା ଉପରେ ଆହୁରି ଅଧିକ ଗୁରୁତ୍ୱ ଦିଅ। ଦେଖ ପୁରୁଷାର୍ଥ କେତେ ସହଜ ଅଟେ, ମୁଁ ବି ବିନ୍ଦୁ, ଲଗାଇବାକୁ ହେବ ମଧ୍ୟ ବିନ୍ଦୁ, କେବଳ ଟିକିଏ ଧ୍ୟାନ ଦେବାକୁ ପଡ଼ିବ। ବାପଦାଦା ଆଜି ପିଲାମାନଙ୍କୁ ଗୋଟିଏ ବିଶେଷ ଉପହାର ଦେଉଛନ୍ତି। ପିଲାମାନେ, ମୁଁ ତୁମମାନଙ୍କ ସାଥିରେ ସର୍ବଦା ରହିଛି। ବାବା କହିବା ମାତ୍ରକେ ପିଲାମାନଙ୍କ ପାଇଁ ବାବା ସର୍ବଦା ହାଜିର ଅଟନ୍ତି। ଯେଉଁଭଳି ଗାୟନ ରହିଛି, ହଜୁର ହାଜିର ଅଟନ୍ତି, ସର୍ବବ୍ୟାପୀ ନୁହନ୍ତି, କିନ୍ତୁ ପିଲାମାନଙ୍କ ପାଖରେ ହଜୁର ବାବା ହାଜିର ଅଟନ୍ତି। ତେଣୁ ସର୍ବଦା ବିଜୟୀ ହୁଅ, ଯେଉଁଠି ଭଗବାନ ସାଥିରେ ଅଛନ୍ତି ସେଠାରେ ବିଜୟୀ ହେବା କ'ଣ ବଡ଼ କଥା? ବିଜୟ ତୁମର ଜନ୍ମସିଦ୍ଧ ଅଧିକାର। କେବଳ ଯଦି ମେରା ବାବା କହିଲ, ତେବେ ନିଶ୍ଚିତ ବିଜୟୀ ଅଟ। ସେଥିପାଇଁ ସର୍ବଦା ବିଜୟୀ ଅଟ ଯେଉଁମାନେ ସର୍ବଦା ଯୋଗଯୁକ୍ତ ରହୁଛନ୍ତି, ତାଙ୍କ ପାଇଁ ତ ଅତି ସହଜ ଅଟେ, ମୁସ୍କିଲ ନୁହେଁ। ଯେଉଁଠି ଭଗବାନ ଅଛନ୍ତି ସେଠାରେ ବିଜୟ ସୁନିଶ୍ଚିତ ଅଟେ। ତେଣୁ ଆଜି ବାପଦାଦା ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି ଯେ କେତେ ସ୍ନେହର ସହିତ ଏବଂ କେଉଁ ସାଧନ ଦ୍ୱାରା ଆସିଛ। ଟ୍ରେନ୍ରେ ନା ପ୍ଲେନ୍ରେ, ତାହା ତ ଶରୀର ଦ୍ୱାରା ଆସି ପହଞ୍ଚି ଯାଇଛ, କିନ୍ତୁ ଦିଲ୍ ଦ୍ୱାରା ସ୍ନେହ ହିଁ ତୁମକୁ ଏଠାକୁ ନେଇ ଆସିଛି। ଯଦି ତୁମେ ସାହସ କରିଛ, ତେବେ ବାବା ସାହାଯ୍ୟ କରିଛନ୍ତି। ଏବେ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ପ୍ରତ୍ୟେକ କର୍ମରେ ନିଜର ସ୍ୱରାଜ୍ୟର ଆସନ ଉପରେ ସର୍ବଦା ସ୍ଥିତ ରହୁଥାଉ। ଆଚ୍ଛା, ଆଜି ପ୍ରଥମ ଥର ପାଇଁ କେଉଁମାନେ ଆସିଛନ୍ତି ସେମାନେ ହାତ ଉଠାଅ, ଛିଡ଼ା ହୋଇଯାଅ, ବହୁତ ଅଛନ୍ତି। ଆଚ୍ଛା, ଯେପରି ପ୍ରଥମ ଥର ପାଇଁ ଆସିଛ ସେହିପରି ପ୍ରଥମ ନମ୍ବର ହେବାର ଅଛି ନା? ହେବ ତ, ବାବାଙ୍କର ବରଦାନ ହେଲା ଯେଉଁମାନେ ସାହସ ରଖିବେ ସେମାନଙ୍କୁ ବାବାଙ୍କର ସାହାଯ୍ୟ ମଧ୍ୟ ମିଳିବ, ଏବଂ ସାହସ ଆଧାରରେ ଯେତେ ବି ଆଗକୁ ବଢ଼ିବାକୁ ଚାହିଁବ ସୁଯୋଗ ମିଳିବ, କାହିଁକିନା ଏବେ ଅତି ବିଳମ୍ବର ବୋର୍ଡ ଲାଗି ନାହିଁ। ତେଣୁ ଯୋଗଯୁକ୍ତ ହୋଇ ରୁହ ଏବଂ ତୁମକୁ ଯାହା ମିଳିଛି ତାହାଦ୍ୱାରା ଅନ୍ୟମାନଙ୍କର ସେବା କର। ଯେତେ ସେବା କରିବ ସେତେ ଆଶୀର୍ବାଦ ମିଳିବ, ଏବଂ ସେହି ଆଶୀର୍ବାଦ ତୁମକୁ ଆଗକୁ ବଢ଼ାଇ ଚାଲିବ। ତୁମେମାନେ ସମସ୍ତଙ୍କୁ କେବେ ସନ୍ଦେଶ ଦେଇ ଚାଲ, ବାକି ତାଙ୍କ ଭାଗ୍ୟରେ ଯାହା ଥିବ। ସମସ୍ତଙ୍କୁ ସନ୍ଦେଶ ଦେଇ ଚାଲ, ବାକି ତାଙ୍କ ଭାଗ୍ୟରେ ଯାହା ଥିବ ତାଙ୍କୁ ମିଳିବ। କିନ୍ତୁ ତୁମେମାନେ ସମସ୍ତଙ୍କୁ କେବଳ ସନ୍ଦେଶ ଦେଇଦିଅ, ନିଜର ପୁଣ୍ୟ ଜମା କରି ଚାଲ, ତେବେ ପୁଣ୍ୟ ହିଁ ତୁମକୁ ଆଗକୁ ବଢ଼ାଇ ଚାଲିବ। ଆଚ୍ଛା ବାପଦାଦା, ଅମୃତ ବେଳାରେ ସବୁଆଡ଼େ ଚକ୍ର ଲଗାଉଛନ୍ତି, ତାଙ୍କ ପାଇଁ ଚକ୍ର ଲଗାଇବା କ'ଣ ବଡ଼ କଥା? ବାପଦାଦା ଏକଥା ମଧ୍ୟ କହିଦେଇଛନ୍ତି ଯେ ଚାରିଟା ସମୟରେ ମିଳନ କରିବାର ବିଶେଷତା ହେଲା, ଚାରିଟା ବେଳେ ବାପଦାଦା ସବୁ ପିଲାଙ୍କୁ ସହଜରେ ବରଦାନ ଦେଇଥାନ୍ତି। ବରଦାନ ଦାତାଙ୍କର ବିଶେଷ ପାଠ ଅମୃତ ବେଳାରେ ଚାଲିଥାଏ। ଯାହାକୁ ଯେଉଁ ବରଦାନ ଆବଶ୍ୟକ, ବରଦାତା ବାବା ତାହା ଦେଇଦିଅନ୍ତି। ତୁମେ ପରୀକ୍ଷା କରି ଦେଖ, କିନ୍ତୁ ତୁମେମାନେ ମଧ୍ୟ ବରଦାନ ନେବା ପାଇଁ ସଜାଗ ରହିବ। ଯଦି ସଜାଗ ନଥିବ, ତେବେ ବାପଦାଦା ଚକ୍ର ଲଗାଇ ଚାଲିଯିବେ ଏବଂ ତୁମେ ଭାବୁଥିବ ସେଥିପାଇଁ ଅମୃତ ବେଳାକୁ ମହତ୍ତ୍ୱ ତ ଦେଉଛ, କିନ୍ତୁ ଆହୁରି ଅଧିକ ଧ୍ୟାନ ଦିଅ। ବାପଦାଦା ଦେଖୁଛନ୍ତି ଯେ ସମୟ ଅନୁସାରେ ସେବା ମଧ୍ୟ ବଢ଼ି ଚାଲିଛି ଏବଂ ସେବା କାରଣରୁ ବାବଙ୍କଠାରୁ ବରଦାନ ନେବାରେ ଦୂରେଇ ରହିପାରିବ ନାହିଁ। ବାକି ଅଧିକାଂଶ ଡବଲ ବିଦେଶୀମାନେ ପୁରୁଷାର୍ଥ ମଧ୍ୟ କରୁଛନ୍ତି। ପୁଣି ବି ଆଉ ଟିକେ ଅଧିକ ଧ୍ୟାନ ଦିଅ, ଗୁରୁତ୍ୱ ଦିଅ। ବାକି ମଧୁବନରେ ଯେମିତି ବି ହେଉ ପହଞ୍ଚି ଯାଉଛ, ବାପଦାଦା ଏଥିପାଇଁ ସବୁ ପିଲାଙ୍କୁ ବିଶେଷ ଅଭିନନ୍ଦନ ଦେଉଛନ୍ତି। ବାପଦାଦା ଶୁଣିଛନ୍ତି ଯେ ବାପଦାଦା ସଂସ୍କାରକୁ ପରିବର୍ତ୍ତନ କରିବା ଉପରେ ଯେଉଁ ଶିକ୍ଷା ଦେଇଥିଲେ, ଭାବୁଛନ୍ତି ଯେ ଆମକୁ କରିବାକୁ ହିଁ ପଡ଼ିବ ଏବଂ ତାକୁ କରିବା ପାଇଁ ଅମୃତ ବେଳାରେ ପ୍ରତିଦିନ ଯେପରି କୌଣସି ଏକ ସମାନ ସ୍ମୃତିକୁ ଆଣୁଛ, ସେହିପରି ତା ସହିତ ଭିନ୍ନ ଭିନ୍ନ ପ୍ରକାରରେ କୌଣସି ଗୋଟିଏ ସଂସ୍କାର ଉପରେ ବିଶେଷ ଧ୍ୟାନ ଦିଅ। ଆଜି ଦିନରେ ଏହି ସଂସ୍କାର ଉପରେ ବିଶେଷ ଧ୍ୟାନ ଦେବି, ତାପରେ ରାତିରେ ଯେତେବେଳେ ବାପଦାଦାଙ୍କୁ ନିଜର ସାରାଦିନର ଚାଟ ଦେଉଛ, ସେତେବେଳେ ଏହି ସଂସ୍କାରର ଫଳାଫଳ ବିଷୟରେ ମଧ୍ୟ ବିଶେଷ ଶୁଣା, ଯାହାଦ୍ୱାରା ବିଶେଷ ଧ୍ୟାନ ଦେବା ହୋଇଯିବ। ପ୍ରତିଦିନ କୌଣସି ନା କୌଣସି ସଂସ୍କାର ଉପରେ ଧ୍ୟାନ ଦେବାକୁ ହେବ। ତେଣୁ ଯେପରି ଯୋଗ କରିବା ଉପରେ ବିଶେଷ ଧ୍ୟାନ ଦେଉଛ, ସେହିପରି ତା ସହିତ ସେହି ସମୟରେ ଏହି ଫଳାଫଳ ମଧ୍ୟ ବାପଦାଦାଙ୍କୁ ଦିଅ। ଧରିନିଅ ଯଦି ତୁମେ ଚାହୁଁଛ, କିନ୍ତୁ ସେଦିନ ତୁମ ସାମ୍ନାରେ ସେଭଳି କୌଣସି ସଂସ୍କାରକୁ ପରିବର୍ତ୍ତନ କରିବା ଭଳି କାର୍ଯ୍ୟ ହେଲା ନାହିଁ, ତେବେ ନିଜେ ନିଜକୁ ବାବାଙ୍କର ଅଭିନନ୍ଦନ ଦିଅ ଏବଂ ପ୍ରତିଦିନ ଏହିଭଳି ବାବାଙ୍କର ଅଭିନନ୍ଦନ ବିଶେଷ କରି ଏହି ସଂସ୍କାରଗୁଡ଼ିକ ପ୍ରତି ନେଇ ଚାଲ। ତେବେ ଦେଖିବ ସଂସ୍କାର କାର୍ଯ୍ୟକାରୀ ହେବାରେ କମି ହୋଇଚାଲିବ। ତେବେ ଯେପରି ଯୋଗ ବିଷୟରେ ଚେକ୍ କରୁଛ, ସେହିପରି ସଂସ୍କାର ପାଇଁ ମଧ୍ୟ ଚେକ୍ କର। ସଂସ୍କାର ମଧ୍ୟ ପ୍ରତିଦିନ ବାହାରେ ନାହିଁ, କେବେ କେବେ ବାହାରେ। ଯେଉଁମାନେ ପୁରୁଷାର୍ଥୀ ଅଟନ୍ତି ସେମାନଙ୍କ ପାଇଁ ପରୀକ୍ଷା ମଧ୍ୟ କୋଚିତ ଆସିଥାଏ, ବାକି ସବୁଦିନ ଆସେ ନାହିଁ। କିନ୍ତୁ ଏଥିପ୍ରତି ଯଦି ଧ୍ୟାନ ଦେଇ ଚାଲିଥିବ, ତେବେ ଏହି ଆଟେନସନ୍ ଅର୍ଥାତ୍ ଧ୍ୟାନ ଦେବା ମଧ୍ୟ ଟେନସନ୍କୁ ସମାପ୍ତ କରି ଚାଲିବ। କାହିଁକି ନା ବାପଦାଦା ଦେଖୁଛନ୍ତି ବିଦେଶୀ ପିଲାମାନଙ୍କ ଭିତରୁ କେତେକ ପିଲା ଯଦି କୌଣସି କାର୍ଯ୍ୟ ଆରମ୍ଭ କରୁଛନ୍ତି, ତେବେ ଏଥିପ୍ରତି ଆରମ୍ଭରୁ ଧ୍ୟାନ ଦେଉଛନ୍ତି। ତେଣୁ ଆଟେନସନ୍ ଦେବାବାଲା ହିଁ ମୁକ୍ତିପ୍ରାପ୍ତ କରିଥାନ୍ତି, ବାବାଙ୍କର ମଧ୍ୟ ବରଦାନ ପ୍ରାପ୍ତ କରିଥାନ୍ତି। ବୁଝିପାରିଲ? ଯଦି ଏବେ ଏହା ପଛରେ ଲାଗିଯିବ, ପ୍ରତିଦିନ ଫଳାଫଳକୁ ଚେକ୍ କରିବ, ତେବେ ସଂସ୍କାର ଆପେ ଆପେ ଢିଲା ହୋଇଯିବ ଏବଂ ବାପଦାଦା ଯେଉଁଭଳି ଚାହୁଁଛନ୍ତି ଯେ ସଂସ୍କାରକୁ ସମାପ୍ତ କରିବାରେ ନମ୍ବର ୱାନ୍ ହୁଅ, ଯେଉଁ ସଂସ୍କାରକୁ ଚାହୁଁଛ ସେହି ସଂସ୍କାର ହିଁ କାର୍ଯ୍ୟରେ ଲାଗୁ, ତାହା ହୋଇଯିବ। ତା ଉପରେ ଧ୍ୟାନ ଦେଲ ନା, ତେଣୁ ହୋଇଯିବ। କିନ୍ତୁ ଏମିତି ବିନା ମେହନତରେ ହେବ ନାହିଁ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସଂଗଠନ ଭିତରେ ହିଁ ଏହି ସଂସ୍କାର ବାହାରିଥାଏ। କାହିଁକି ଜାଣିଛ? ତୁମମାନଙ୍କର ଚିତ୍ରଗୁଡ଼ିକୁ ପୂଜା କରିବା ସମୟରେ ସେମାନେ ତୁମର କେତେ ଭଲ ସଂସ୍କାରର ଗାୟନ କରୁଛନ୍ତି, ତେବେ ସେହିଭଳି ହେଉଛ ବୋଲି ତ ବର୍ଣ୍ଣନା କରୁଛନ୍ତି ନା। ତେଣୁ ନିଜର ଦୈବୀ ରୂପକୁ ମନ ଭିତରେ ପ୍ରକଟ କର, ଦେଖ ଭକ୍ତମାନେ କ'ଣ ଗାୟନ କରୁଛନ୍ତି, ସେହିଭଳି ଦେବତା ତ ନିଶ୍ଚିତ ହେବ ନା। ଆଚ୍ଛା, ବାକି ସବୁ ଡବଲ ବିଦେଶୀ ପୁରୁଷାର୍ଥରେ ସଫଳତାର ଅନୁଭବ କରି ଚାଲିଛ ନା? କରୁଛ ତ? ହାତ ଉଠାଅ ଯେଉଁମାନେ ସଫଳତାର ଅନୁଭବ କରୁଛ। ବାହ, ହାତ ତ ବହୁତ ଭଲ ଉଠାଇଛ, ତେଣୁ ଲକ୍ଷ୍ୟ ରଖ, ଏବେ ଏହା ପଛରେ ବିଶେଷ ଧ୍ୟାନ ଦେବାକୁ ହିଁ ପଡ଼ିବ, ସେ ମଧ୍ୟ ନମ୍ବର ନେବାକୁ ହିଁ ପଡ଼ିବ। ତେବେ ତୁମକୁ ଦେଖି ଅନ୍ୟମାନଙ୍କୁ ମଧ୍ୟ ଉମଙ୍ଗ ଉତ୍ସାହ ଆସିବ, କାହିଁକି ନା ତୁମେ ନିମିତ୍ତ ଅଟ ନା, ଏବଂ ନିମିତ୍ତ ହେବାବାଲାଙ୍କୁ ବାପଦାଦାଙ୍କଠାରୁ ବିଶେଷ ସହଯୋଗ ମଧ୍ୟ ମିଳିଥାଏ। ବାକି ବାବା ଖୁସି ଅଛନ୍ତି ଯେ ସେଣ୍ଟରଗୁଡ଼ିକ ମଧ୍ୟ ବୃଦ୍ଧି ହୋଇଚାଲିଛି, ପୁରୁଷାର୍ଥ ପ୍ରତି ମଧ୍ୟ ଧ୍ୟାନ ଅଛି, କିନ୍ତୁ ଏବେ ପରିବର୍ତ୍ତନର ନିମିତ୍ତ ହେବାବାଲା ହୁଅ, ତେବେ ତୁମମାନଙ୍କୁ ଦେଖି ଅନ୍ୟମାନଙ୍କ ଭିତରେ ମଧ୍ୟ ପରିବର୍ତ୍ତନ ଶକ୍ତିର ଉମଙ୍ଗ ଉତ୍ସାହ ଆସିବ। ବାକି ବାପଦାଦା ଖୁସି ଅଛନ୍ତି ଯେ ପୁରୁଷାର୍ଥରେ ତ କ୍ରମାନ୍ୱୟ ନିଶ୍ଚିତ ରହିଥାଏ, ତାହା ତ ସମସ୍ତେ ଜାଣନ୍ତି, କିନ୍ତୁ ପୁରୁଷାର୍ଥ ପ୍ରତି ଧ୍ୟାନ ଅଛି, ଆହୁରି ବଢ଼ିବ ମଧ୍ୟ। ବାକି ବାପଦାଦାଙ୍କଠାରୁ ୟାଦ୍ ବ୍ୟର୍ଥ ପ୍ରତିଦିନ ମିଳି ଚାଲିଛି,
ଦେଖ, ଘରେ ବସିଥିଲେ ମଧ୍ୟ ବାପ ଦାଦାଙ୍କର ୟାଦ ପ୍ୟାର ଗୋଟିଏ ଦିନ ବି ବନ୍ଦ ନାହିଁ। ଯଦି ପ୍ରତିଦିନ ବିଧିପୂର୍ବକ ମୁରଲୀ ପଢୁଛ, ତେବେ ପ୍ରତିଦିନ ୟାଦ ପ୍ୟାର ନିଶ୍ଚିତ ମିଳିଛି। ଗୋଟିଏ ଦିନ ବି ୟାଦ ପ୍ୟାର ଦେବା ବନ୍ଦ କରୁନାହାନ୍ତି। ମିଳୁଛି ନା କଣ? ମିଳୁଛି ନା ନାହିଁ? ପ୍ରତିଦିନ ୟାଦ ପ୍ୟାର ମିଳୁଛି, ସମସ୍ତଙ୍କୁ ମିଳୁଛି ନା? ଏହା ହେଉଛି ବାପଦାଦାଙ୍କର ସ୍ନେହର ପ୍ରତୀକ। ଯଦି ମୁରଲୀ ମିସ୍ କରିବ, ତେବେ ୟାଦ ପ୍ୟାର ମଧ୍ୟ ମିସ୍ ହେବ। କେବଳ ମୁରଲୀ ମିସ୍ କରିଲ ନାହିଁ, କିନ୍ତୁ ବାବାଙ୍କର ୟାଦ ପ୍ୟାର ଏବଂ ବରଦାନକୁ ମଧ୍ୟ ମିସ୍ କରିଲ। ମୁରଲୀ ତ ପଢ଼ିବି ଦେବ, ପୁଣି ବି ୟାଦ ପ୍ୟାର ନେବା ପାଇଁ ଯେଉଁ ସମୟ ନିର୍ଦ୍ଧାରିତ ହୋଇଛି ତାହା ତ ମିସ୍ ହେଲା ନା। ତେଣୁ ତୁମମାନଙ୍କର ଉମଙ୍ଗ ଉତ୍ସାହ ରହିଛି, ସେଥିପାଇଁ ବାପଦାଦା ଖୁସି ବି ଅଛନ୍ତି। ଆଚ୍ଛା, ତୁମ ଭିତରେ କେହି ମୁରଲୀ ମିସ୍ କରିବାବାଲା ଅଛ କି? ଡବଲ ବିଦେଶୀଙ୍କ ଭିତରେ ଅଛନ୍ତି କି? କିଏ ଅଛ ଯିଏକି ମୁରଲୀ ମିସ୍ କରୁଛ, କୌଣସି କାରଣରୁ ମିସ୍ କରୁଛ? କେହି ନାହାନ୍ତି, କେହି ମିସ୍ କରୁନାହାନ୍ତି। ଜଣେ କେହି ହାତ ଉଠାଉଛି, ଏବେ ଆଉ ମିସ୍ କରିବ ନାହିଁ, ନିଶ୍ଚିତ ଶୁଣିବ। ଚାହେ ଫୋନ୍ ଦ୍ୱାରା ପଛକେ ଶୁଣ, ଯଦି ପଢ଼ିପାରୁନାହଁ ତେବେ କେମିତି ବି ଶୁଣ, ନିଶ୍ଚିତ ହାଜିରା ନିଶ୍ଚିତ ପଡ଼ୁ। ଆଚ୍ଛା, ବାକି ଯେଉଁମାନେ ବି ସଭାକୁ ଆସିଛନ୍ତି, ନୂଆ ମଧ୍ୟ ଅଛନ୍ତି, ତେବେ ଏହି କଥାକୁ ପକ୍କା 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 ଲେଖିକରି ନିଅ, ମୋତେ କେବେ ବି ମୁରଲୀ ମିସ୍ କରିବାର ନାହିଁ। କାହିଁକି ନା ବାବା ପ୍ରତିଦିନ ପରମଧାମରୁ ଆସୁଛନ୍ତି। କେତେ ଦୂରରୁ ଆସୁଛନ୍ତି? ପିଲାମାନଙ୍କ ପାଇଁ ଆସୁଛନ୍ତି ନା, ଯେପରି ବାବା କେବେ ବି ମୁରଲୀ ମିସ୍ କରୁନାହାନ୍ତି, ପିଲାମାନଙ୍କୁ ମଧ୍ୟ ସେହିପରି ମୁରଲୀ ମିସ୍ କରିବାର ନାହିଁ। ଆଚ୍ଛା, ଏବେ ଯେଉଁମାନେ ବି ମଧୁବନକୁ ଆସୁଛ, ଯେପରି ପ୍ରଥମେ ଫର୍ମ ପୂରଣ କରୁଛ, ସେଥିରେ ଏକଥା ମଧ୍ୟ ଲେଖ ଯେ ମୁରଲୀ ପ୍ରତିଦିନ ଶୁଣୁଛି ନା କେତେଦିନ ମିସ୍ କରିଛି। ମଞ୍ଜୁର ତ? ଯାହାକୁ ମଞ୍ଜୁର ଅଟେ ସେମାନେ ହାତ ଉଠାଅ, ମଧୁବନବାଲା ମଧ୍ୟ ହାତ ଉଠାଅ। କୌଣସି ବି କାରଣରୁ ମୁରଲୀ ମିସ୍ କରିବାର ନାହିଁ। ଯେପରି ଭୋଜନ କେବେ ବି ମିସ୍ କରୁ ନାହିଁ, ସେହିପରି ଏହା ମଧ୍ୟ ଭୋଜନ ଅଟେ ନା? ତାହା ହେଲା ଶରୀରର ଭୋଜନ, ଏହା ହେଲା ଆତ୍ମାର ଭୋଜନ। ଭଲ ଲାଗିଲା ତ? ଯେଉଁମାନେ ନୂଆ କରି ମଧ୍ୟ ଆସିଛନ୍ତି, ଆସିବାକୁ ତ ମିଳିଛି ନା, ସେମାନଙ୍କୁ ମଧ୍ୟ ଏହି ନିୟମକୁ ପାଳନ କରିବାକୁ ହେବ। ଯେପରି ଅନ୍ୟ ସବୁ ନିୟମ ରହିଛି, ସେହିପରି ଏହା ମଧ୍ୟ ନିୟମ ଅଟେ। ବ୍ରାହ୍ମଣର ଅର୍ଥ ହେଲା ମୁରଲୀ ଶୁଣିବାବାଲା ଓ ସେବା କରିବାବାଲା। ଆଚ୍ଛା, ଏବେ ସବୁଆଡ଼ର ପିଲାମାନଙ୍କୁ ବାପଦାଦା ୟାଦ ପ୍ୟାର ଦେବା ସହିତ ଅଭିନନ୍ଦନ ମଧ୍ୟ ଦେଉଛନ୍ତି। ସର୍ବଦା ଉମଙ୍ଗ ଉତ୍ସାହର ସହିତ ଆଗକୁ ବଢ଼ୁଛ ଏବଂ ବଢ଼ି ଚାଲିଥାଉ। କେବେ ବି ନିଜର ଉମଙ୍ଗ ଉତ୍ସାହ କୌଣସି ବି କାରଣରୁ କୌଣସି କଥାରେ କମ୍ କର ନାହିଁ। କଥା ତ ଅନେକ ଆସିବ, କିନ୍ତୁ ପୁରୁଷାର୍ଥ ଏବଂ ବାବାଙ୍କର ସ୍ନେହ ଏହା ନିଜସ୍ୱ ଅଟେ। ସେଥିପାଇଁ କେବେ ବି ନିଜର ବୁଦ୍ଧିକୁ ବାବାଙ୍କ ବ୍ୟତୀତ ଅନ୍ୟ କୌଣସି କଥାରେ ବ୍ୟସ୍ତ ରଖ ନାହିଁ। ବାବା ଏବଂ ବାବାଙ୍କର ମୁରଲୀ ଏବଂ ବାବାଙ୍କ ଦ୍ୱାରା ଯେଉଁ ସେବା ମିଳିଛି ତାକୁ କରି ଚାଲିଥାଉ। ଆଚ୍ଛା, ଏବେ କ'ଣ କହିବୁ? ସାଥିରେ ତ ରହିବାକୁ ପଡ଼ିବ ନା, ଛୁଟି ନେଉଛୁ ବୋଲି ତ କହିପାରିବୁ ନାହିଁ। ସାଥୀ ହୋଇ ରହିବା, ସାଥୀ ହୋଇ ଯିବା ଏବଂ ସାଥୀ ହୋଇ ଆସିବା। ଆଚ୍ଛା, ଏବେ ସମାପ୍ତି ଆଜିର ବାବାଙ୍କର ବରଦାନ। ଶକ୍ତି ସ୍ୱରୂପର ସ୍ମୃତି ଦ୍ୱାରା ପତିତ ସଂସ୍କାରକୁ ନାଶ କରୁଥିବା କାଳୀ ରୂପଧାରୀ ଭବ। ଶକ୍ତି ସ୍ୱରୂପର ସ୍ମୃତି ଦ୍ୱାରା ପତିତ ସଂସ୍କାରକୁ ନାଶ କରୁଥିବା କାଳୀ ରୂପଧାରୀ ଭବ। ବିସ୍ତାର ସର୍ବଦା ନିଜର ଏହି ସ୍ୱରୂପ ସ୍ମୃତିରେ ରହୁ ଯେ ମୁଁ ସର୍ବଶସ୍ତ୍ରଧାରୀ ଶକ୍ତି ଅଟେ। ମୋ ଭଳି ପତିତ ପାବନୀ ଆତ୍ମା ଉପରେ କୌଣସି ପତିତ ଆତ୍ମାର ଦୃଷ୍ଟିର ଛାଇ ମଧ୍ୟ ପଡ଼ିପାରିବ ନାହିଁ, ପତିତ ଆତ୍ମାର ପତିତ ସଂକଳ୍ପ ମଧ୍ୟ ଚାଲିପାରିବ ନାହିଁ। ଏଭଳି ନିଜର ବ୍ରେକ୍ ଶକ୍ତିଶାଳୀ ହେବା ଦରକାର। ଯଦି କୌଣସି ପତିତ ଆତ୍ମାର ପ୍ରଭାବ ପଡୁଛି, ତେବେ ଏହାର ଅର୍ଥ ହେଲା ତୁମେ ପ୍ରଭାବଶାଳୀ ହୋଇନାହଁ। ଯେଉଁମାନେ ନିଜେ ହିଁ ସଂହାରୀ ଅଟନ୍ତି, ସେମାନେ କେବେ କାହାର ଶିକାର ହୋଇପାରିବେ ନାହିଁ। ସେଥିପାଇଁ ଏଭଳି କାଳୀ ରୂପଧାରୀ ହୁଅ, ଯାହାକି କେହି ବି ଯଦି ତୁମ ସାମ୍ନାରେ ଏଭଳି ସଂକଳ୍ପ ମଧ୍ୟ କରିବ, ତେବେ ତାର ସଂକଳ୍ପ ମୂର୍ଚ୍ଛିତ ହୋଇଯିବ। ଆଜିର ସ୍ଲୋଗାନ ରାଜକୀୟ ରୂପର ଇଚ୍ଛାର ସ୍ୱରୂପ ହେଲା ନାମ, ମାନ ଏବଂ ସାନ, ଅର୍ଥାତ୍ ପଦ ବା ପ୍ରତିଷ୍ଠା। ଅବ୍ୟକ୍ତ ଇସାରା ଏ ମାସର ଥିମ୍ ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଆଜିର ପଏଣ୍ଟ ସାରଥୀ ଅର୍ଥାତ୍ ଆତ୍ମ ଅଭିମାନୀ ସ୍ଥିତି। କାହିଁକି ନା ଆତ୍ମା ହିଁ ସାରଥୀ ଅଟେ। ବ୍ରହ୍ମା ବାବା ଏହି ବିଧି ଦ୍ୱାରା ହିଁ ନମ୍ବର ୱାନ୍ ସିଦ୍ଧିକୁ ପ୍ରାପ୍ତ କରିଛନ୍ତି। ତେଣୁ ଫଲୋ ଫାଦର କର। ଯେପରି ବାବା ଦେହକୁ ଅଧୀନ କରି ପ୍ରବେଶ କରୁଛନ୍ତି, ଅର୍ଥାତ୍ ସାରଥୀ ହେଉଛନ୍ତି, ଦେହର ଅଧୀନ ହେଉନାହାନ୍ତି, ସେଥିପାଇଁ ନ୍ୟାରା ଏବଂ ପ୍ୟାରା ଅଟନ୍ତି। ସେହିପରି ତୁମେ ସବୁ ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ବାବାଙ୍କ ସମାନ ସାରଥୀ ସ୍ଥିତିରେ ରୁହ। ସାରଥୀ ସ୍ଥିତିବାଲା ସ୍ୱତ ହିଁ ସାକ୍ଷୀ ହୋଇ କିଛି ବି କରିବ, ଦେଖିବ, ଶୁଣିବ ଏବଂ ସବୁକିଛି କରୁଥିଲେ ମଧ୍ୟ ମାୟାର ଲେପ ସେପଠାରୁ ନିର୍ଲେପ ରହିବ। ଇଚ୍ଛା ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି।